आकाशवाणी संबलपुर जुहार आंचलिक खबर पढ़ुचन सुप्रीति मिश्र। ରାଜ୍ୟର 14ଟା ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ବାବଦେ ଲୋକଭବନ ତରଫୁ ଗଲାକାଲି ବିଜ୍ଞପ୍ତି ବାହାରିଛି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, କଳାହାଣ୍ଡି ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ପ୍ରଫେସର ପବନ କୁମାର ଅଗ୍ରୱାଲ, ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ବିଭୂତିଭୂଷଣ ମଲ୍ଲିକଙ୍କୁ ନିଯୁକ୍ତ କରାଯାଇଛି। ଇତର ସହିତ ରାଜ୍ୟର ଅଲଗା 11ଟା ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନିଯୁକ୍ତ କରାଯାଇଛି ବୋଲି ବିଜ୍ଞପ୍ତିନୁ ସୂଚନା ମିଳିଛି। ରାଜ୍ୟ ଭରପୁର ମାତ୍ରାଥି ପେଟ୍ରୋଲ, ଡିଜେଲ ଆଉ ଏଲ୍ପିଜି ମହଜୁଦ ଅଛି। ହେଥିଲାଗି ଡରିକିରି ଆକ୍ତୁରା ଘିନାବିକା ନାଇଁ କରବାର୍କେ ସରକାରଙ୍କ ତରଫୁ କୁହାଯାଇଛି। ଗଲାକାଲି ଭୁବନେଶ୍ୱରଠାରେ ଇଣ୍ଡିଆନ୍ ଅଏଲ୍ ଆଉ କେନ୍ଦ୍ର ସରକାରଙ୍କର ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର ତରଫୁ ଆୟୋଜିତ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଏଇଟା କୁହାଯାଇଛି। ରାଜ୍ୟ ପେଟ୍ରୋଲ, ଡିଜେଲ ଆଉ ଗ୍ୟାସ୍ ଯୋଗାଣ ସ୍ଥିର ଆଉ ସ୍ୱାଭାବିକ ରହିଛି ବୋଲି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଆଇଓସିଏଲ୍ର ମୁଖ୍ୟ ମହାପ୍ରବନ୍ଧକ ସୂଚନା ଦେଇଛନ୍। ରାଜ୍ୟ ସରକାର ପେଟ୍ରୋଲ ଆଉ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଆଉ ତୈଳ ବିପଣନ କମ୍ପାନୀମାନଙ୍କ ସହିତ ତାଲମେଲ ଜରିଆ ପେଟ୍ରୋଲ, ଡିଜେଲ ଆଉ ଏଲ୍ପିଜି ଯୋଗାଣକେ ସୁବ୍ୟବସ୍ଥିତ କରବାର୍କେ ପଦକ୍ଷେପ ନେଉଛନ୍। ମିଚ୍ ଖବର ପ୍ରସାରଣକେ ପ୍ରତିହତ କରବାର ସହିତ ଜନସଚେତନତା ବଢ଼ାବା ଲାଗି ଏ ଅବସରରେ କୁହାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫୁ ଗଲା 1-14 ତାରିଖ ତକ ସାରା ରାଜ୍ୟ ଓଡ଼ିଆ ପକ୍ଷ 2026 ପାଳନ କରାଯାଉଛି। ଇତାର 7 ନମ୍ବର ଦିନେ ଆଜି ସାରା ରାଜ୍ୟ ଶିଶୁ କଥା ଦିବସ ପାଳନ କରାଯିବ। ଏ ଅବସରରେ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ରହିଥିବା ବିଦ୍ୟାଳୟମାନଙ୍କେ ବର୍ଣ୍ଣବୋଧ ଆଉ ଶିଶୁ ଲେଖା ବହି ବଣ୍ଟାଯିବ। ଇତାର ସହିତ ବରିଷ୍ଠ ନାଗରିକମାନଙ୍କୁ ଭାଗବତ ବହି ବିଲ୍ ଦିଆଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ପୁଲିସ୍କେ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ ପ୍ରଦାନ କରିବେ। ଏଥିଲାଗି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓଡ଼ିଶା ଗସ୍ତଥି ଆସବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମ ବାବଦେ ଭୁବନେଶ୍ୱର ପୁଲିସ୍ ସେବା ଭବନର ଡିଜିପି କ୍ୟାମ୍ପ ଅଫିସ୍ର ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ଜନସ୍ୱାସ୍ଥ୍ୟ ଲାଗି ସବେ ମିଶିକିରି ଚେଷ୍ଟା କରବାର ସହିତ ଇ ଦିଗେ ଲୋକକୁ ସଚେତନ କରବାର ଆଉ ସ୍ୱାସ୍ଥ୍ୟ ବ୍ୟବସ୍ଥାକେ ଆହୁରି ବରକସ କରବାର ଲାଗି ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ଲାଗି ଏକ ହେମା, ବିଜ୍ଞାନ ସାଙ୍ଗେ ଠିଆ ହେମା ବୋଲି ଆଜିର ଦିବସର ବାର୍ତ୍ତାଥି ଆହ୍ୱାନ ଦିଆଯାଇଛି। ନବଜାତ ଶିଶୁ ଆଉ ପ୍ରସୂତି ମହିଳାମାନଙ୍କ ମୃତ୍ୟୁହାର ରୋକବାର ସହିତ ସେମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଅଧିକା ଧ୍ୟାନ ଦେବାଟା ଇ ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। 1950 ମସିହାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫୁ ଫି ବଛର ଗୋଟିଏ ଖାସ୍ ବାର୍ତ୍ତା ଉପରେ ଜୋର୍ ଦିଆଯାଇକରି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ଏ ଅବସରରେ ସରକାରୀ, ବେସରକାରୀ ଆର୍ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ତରଫୁ ଭିନ୍ ଭିନ୍ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପୁରୀ ଶ୍ରୀମନ୍ଦିର ଭିତରବେଢ଼ାନ ଥିବା ପାର୍ଶ୍ୱ ଦେବାଦେବୀ ମନ୍ଦିରମାନଙ୍କେ ଆଲୋକୀକରଣର ବ୍ୟବସ୍ଥା କରାଯିବ। ଏଥିଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟର ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆଭାସୀ ଜରିଆ ବୈଠକଟି ଅଧ୍ୟକ୍ଷତା କରିଥିଲେ। ଏଏସ୍ଆଇର ବୈଷୟିକ ପରାମର୍ଶ ଆଉ ମାର୍ଗଦର୍ଶନଟି ବିସ୍ତୃତ ରୂପରେଖ ତିଆରି କରାଯାଇଥିବା ବେଳେ ଏହି କାମ ଖୁବ୍ ଜଲ୍ଦି ମୂଲ କରାଯିବ। ଏଥିଲାଗି 17-18 କୋଟି ଟଙ୍କା ଖର୍ଚ୍ଚ ହେବା ବୋଲି ବୈଠକରୁ ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କମିଟି ଲାଗି ନୂଆକରି ବଛାଯାଇଥିବା ସଭାପତି ଓ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲାଙ୍କୁ ଜିଲ୍ଲା ପ୍ରଶାସନ ତରଫୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଆଉ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କମିଟି ସଭାପତି ଶ୍ରୀ ଜଗଦଲା ସୁବର୍ଣ୍ଣପୁର ଜିଲ୍ଲା ଉତ୍ତରୋତ୍ତର ଉନ୍ନତି ଲାଗି ସବେ ମିଶିକରି କାମ କରବାର୍କେ ଆହ୍ୱାନ ଦେଇଥିଲେ। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ତରଫୁ ଓଡ଼ିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତା 2025-26 କଲାକାଲି ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମଟି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ର କୁଳପତି ପ୍ରଫେସର ଦୀପକ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କ୍ରୀଡ଼ା ଶାରୀରିକ ଆଉ ମାନସିକ ସ୍ତରଥି ବିକାଶ କର୍ସି ବୋଲି କହିଛନ୍। ପ୍ରତିଯୋଗିତାଥି ରାଜ୍ୟର 14ଟା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଛନ୍। 18ଟା ବର୍ଗତି ହେଉଥିବା ପ୍ରତିଯୋଗିତା ଆଇବା 9 ତାରିଖ ଦିନ ଉଦ୍ଯାପିତ ହେବା। ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓଏଭିର ପ୍ରବେଶିକା ପରୀକ୍ଷା ଫଲ ବାହାରିଛି। ପରୀକ୍ଷାର୍ଥୀମାନେ ସେମାନଙ୍କର ପରୀକ୍ଷା ଫଲ ବୋର୍ଡ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ବୋଲି ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ଥିବା ରାଜ୍ୟର ଗୋଟେନ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର 9 ଶ୍ରେଣୀଥି ନାଁ ଲେଖାବାର ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯାଇଥିଲା। ପାଣିପାଗ କାଲବୈଶାଖୀ ପ୍ରଭାବଥି ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼ ସହିତ ରାଜ୍ୟର ପାଖାପାଖି 15ଟା ଜିଲ୍ଲାର ଧୁକାଗଡ଼ି ସାଙ୍ଗେ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆଇବା 6-7 ଦିନ ତକ ତାପମାତ୍ରାଥି କେନ୍ସି ପରିବର୍ତ୍ତନ ନାଇଁନ ବୋଲି ପାଣିପାଗ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। এছনের আঞ্চলিক খবর ইনসেসালা আরবলার আঞ্চলিক খবর শনিবার রাতে 7:02 বাজে দুই মিনিট থি জুহার।